ହେଲୋ, ଆମର 18 ନମ୍ବର ୱାର୍ଡ ର କହୁଥିଲି। ଆମର ପାଣି ସମ୍ବରୀ ଟୁଡ଼ୁ ତା ଆମର ଏଠି ବର୍ଷା ହେଲେ ପାଣି ଜମି ଯାଇଛି। ଆମର ସେପଟେ ଡ୍ରେନ୍ ଥିଲା, ସେଟା ପୋତି ହେଇଯାଇଛି। ଆମର ପାଣି ଘର ଦୁଆର, ଆମର ଘର ପାଖର ପାଣି ଠିଆ ହଉଛି। ବର୍ଷା ଦିନ ଆସିଲେ ଆମେ ଘର ବାହାରି ପାରୁନି, ପାଣି ଠିଆ ହଉଛି, ଘର ବାହାରି ପାରୁନି। ଜରନ୍ତୁ ଟିକେ ଆମକୁ ଟିକେ ଡ୍ରେନ୍ କରିଦିଅ। ଏଇଟା ତ ଆମର ଡ୍ରେନ୍ ଦରକାର ତ, ଆଉ ପାଣି ଠିଆ ହେଇଛି। ବର୍ଷା ଦିନେ ଛୁଆ ପିଲା ରହି ପାରୁନାହାନ୍ତି, ଛୁଆର ଛୁଆମାନେ ବୋଲି ଥଣ୍ଡା କାଶ ହୋଇଛନ୍ତି। ତାପରେ ଥଣ୍ଡାର ବୋଲି ଛୁଆ ଛୁଆମାନେ ଥଣ୍ଡା କାଶ ହେବେନି, ସେଇଟା ଆମକୁ ତ ତରୁଣ ଟିକେ ଆମକୁ ଡ୍ରେନ୍ ଟିକେ କରିଦିଅ।